ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ମଙ୍ଗଳରେ ଜଳଧାରା ସ୍ପଷ୍ଟ କଲା ନାସା। ପୃଥିବୀର ନିକଟତମ ଗ୍ରହ ମଙ୍ଗଳ ଗ୍ରହ ସମ୍ପର୍କରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା। ଏହି ଲୋହିତ ଗ୍ରହର ପୃଷ୍ଠଭାଗରେ କେବଳ ବରଫ ନୁହେଁ, ଲୁଣି ପାଣିର ଧାରା ମଧ୍ୟ ପ୍ରବାହିତ ବୋଲି ଆଜି ନାସା ସ୍ପଷ୍ଟ କରିଛି। ଫଳରେ ପୃଥିବୀ ଭିନ୍ନ ଅନ୍ୟ ଗ୍ରହର ଜୀବଜଗତର ସନ୍ଧାନରେ ଥିବା ପୃଥିବୀବାସୀଙ୍କ ପାଇଁ ଏହା ଅନ୍ୟ ଏକ ସମ୍ଭାବନା ଆଣିଦେଇଛି। ନାସାର ଗ୍ରହ ବିଜ୍ଞାନ ବିଭାଗ ନିର୍ଦ୍ଦେଶକ କିମ୍ ଗ୍ରୀନ୍ ଆଜି ସାମ୍ବାଦିକ ସମ୍ମିଳନୀରେ ଏଭଳି କୌତୂହଳପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି। ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିର ପୁନର୍ବିଚାର ହେବ। ଓଡ଼ିଶା ପ୍ରଶାସନିକ ନିୟନ୍ତ୍ରଣାଧିକ ଉଚ୍ଛେଦ ନିଷ୍ପତ୍ତିର ପୁନର୍ବିଚାର କରାଯିବ। ଓଡ଼ିଶା ରାଜ୍ୟ ବାର୍ କାଉନସିଲ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷରେ ଆଜି ଓକିଲମାନେ କାର୍ଯ୍ୟ ବନ୍ଦ କରିଥିବା ବେଳେ ସରକାରୀ କର୍ମଚାରୀ କଳା ବ୍ୟାଚ୍ ପିନ୍ଧିଥିଲେ। ସିବିଆଇ ପଞ୍ଜାରେ ଗ୍ରୀନ୍ରେ ଓଡ଼ିଶାର 13 କାର୍ଯ୍ୟାଳୟ ସମେତ ଦେଶର 20ଟି ସ୍ଥାନରେ ଚଢ଼ଉ। ବିଦେଶୀ ମୁଦ୍ରା 60,000 ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ। ନବଦିଗନ୍ତ ଅର୍ଥତତ୍ତ୍ୱ ସିସୋର ଶାରଦା ମାଇକ୍ରୋ ଫାଇନାନ୍ସ ପରେ ଏବେ ଗ୍ରୀନ୍ରେ ପାଳି ପଡ଼ିଛି। ଜମାକାରୀଙ୍କ ଶହ ଶହ କୋଟି ଟଙ୍କା ଲୁଟି ନେଇଥିବା ଗ୍ରୀନ୍ରେକୁ ଟାର୍ଗେଟ ରଖିଛି ସିବିଆଇ। ଆଜି ସିବିଆଇ ଟିମ୍ ଓଡ଼ିଶାରେ 13ଟି, ଅନ୍ୟ ରାଜ୍ୟର 7ଟି କାର୍ଯ୍ୟାଳୟ ଉପରେ ଏକା ସାଙ୍ଗରେ ଚଢ଼ଉ କରିଛି। ଚଢ଼ଉ ବେଳେ ଭୁବନସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ ସିବିଆଇ ଟିମ୍ 60,000 ଟଙ୍କା, କିଛି ବିଦେଶୀ ମୁଦ୍ରା, କମ୍ପ୍ୟୁଟର, ହାର୍ଡ଼ ଡିସ୍କ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଭାରତ ଆମେରିକା ଶିଖର ସମିତି ବୈଠକ, ମିଳିତ ସମର ଅଭ୍ୟାସକୁ ଗୁରୁତ୍ୱ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତର ଶେଷ ଦିବସରେ ଭାରତ ଆମେରିକା ଶିଖର ବୈଠକ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ବାରାକ ଓବାମା ଜାତିସଂଘ ନିରାପତ୍ତା ପରିଷଦକୁ ଭାରତର ସଦସ୍ୟତା ଦାବିକୁ ଦୃଢ଼ ସମର୍ଥନ କରିଥିବା ବୈଠକରେ ଦୋହରାଇଛନ୍ତି। ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ଭାରତ ଓ ଆମେରିକାର ଆଗାମୀ ଦିନରେ ଅଧିକ ଯୋଜନା ପ୍ରସ୍ତୁତ କରିବାକୁ ସହମତି ପ୍ରକାଶ ପାଇଛି। ଏସୀୟ ପ୍ରଶାନ୍ତ ଓ ଭାରତ ମହାସାଗର ଅଞ୍ଚଳରେ ଭାରତ ଓ ଆମେରିକା ମିଳିତ ସମରାଭ୍ୟାସ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ ଉଭୟ ଦେଶ ଆଲୋଚନା କରିଛନ୍ତି। ସାହାରାର ସମସ୍ତ ସମ୍ପତ୍ତି ଜବତ ହେବ, ସୁପ୍ରିମକୋର୍ଟଙ୍କ ଚେତାବନୀ। ନିବେଶକଙ୍କ ଟଙ୍କା ଫେରସ୍ତ ମାମଲା ଶୁଣାଣି ବେଳେ ସୁପ୍ରିମକୋର୍ଟ ଆଜି ସାହାରାକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ନିବେଶକଙ୍କ 36,000 କୋଟି ଟଙ୍କା ଫେରସ୍ତ କରିବାରେ କମ୍ପାନୀର ଅସୁବିଧାର ସାମ୍ନା କରୁଛି, ତେବେ କମ୍ପାନୀ ପାଖରେ ଥିବା ସମ୍ପତ୍ତିକୁ ଜବତ କରାଯିବ। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳ ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ଦିଅନ୍ତୁ। ଧନ୍ୟବାଦ।